ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀର ଯଶୋଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2025ର ନବମ ସଂସ୍କରଣକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ. ଦୁଇଦିନିଆ ଗସ୍ତରେ ଆସି ଭାରତରେ ପହଞ୍ଚିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍. ଜୈବ ବର୍ଜ୍ୟରୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଲକ୍ଷ୍ୟରେ ପଞ୍ଜାବ ଶକ୍ତି ବିକାଶ ଏଜେନ୍ସି ଓ ଭାରତୀୟ ବିଜ୍ଞାନ ସଂସ୍ଥାନ ସହ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପରାଷ୍ଟ୍ରପତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ଏସିଆର ସର୍ବବୃହତ୍ ଟେଲିକମ୍ ମିଡିଆ ଏବଂ ଟେକ୍ନୋଲୋଜି ଇଭେଣ୍ଟ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2025ର ନବମ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଟେଲିକମ୍ କ୍ଷେତ୍ରରେ ଦେଶର ସଫଳତା ଆତ୍ମନିର୍ଭର ଭାରତର ଦୂରଦୃଷ୍ଟି ସମ୍ପନ୍ନ ଶକ୍ତିକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଡିଜିଟାଲ୍ ସଂଯୋଗ ଆଉ ଏକ ବିଶେଷାଧିକାର କିମ୍ବା ବିଳାସ ହୋଇ ରହିନାହିଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ସେ କହିଛନ୍ତି, ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମ କେବଳ ମୋବାଇଲ୍ ଏବଂ ଟେଲିକମ୍ ମଧ୍ୟରେ ସୀମିତ ନାହିଁ, ବରଂ କିଛି ବର୍ଷ ମଧ୍ୟରେ ଏହା ଏସିଆର ସର୍ବବୃହତ୍ ଡିଜିଟାଲ୍ ପ୍ରଯୁକ୍ତି ମଞ୍ଚରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶ ନିକଟରେ ଏହାର ମେଡ୍ ଇନ୍ ଇଣ୍ଡିଆ 4G ଷ୍ଟାକ୍ କରିଛି, ଯାହା ଭାରତ ପାଇଁ ଏକ ପ୍ରମୁଖ ସ୍ୱଦେଶୀ ଉପଲବ୍ଧି।
ଭାରତ ନେ ଅପନା ମେଡ୍ ଇନ୍ ଇଣ୍ଡିଆ 4G ଷ୍ଟାକ୍ ଲଞ୍ଚ କିଆ ହେ। ୟେ ଦେଶ କି ବଡି ସ୍ୱଦେଶୀ ଉପଲବ୍ଧି ହେ। ଅବ ଭାରତ ଦୁନିଆ କେ ଉନ୍ 5 ଦେଶୋ କେ ଲିଷ୍ଟ ମେ ଆ ଗୟା ହେ, ଜିନ୍ କେ ପାସ ୟେ ସାମର୍ଥ୍ୟ। ଇଣ୍ଡିଜିନିୟସ 4G ଏଣ୍ଡ 5G ଷ୍ଟାକ୍ କେ ଜରିଏ ହମ ନ କେବଲ ସିମଲେସ୍ କନେକ୍ଟିଭିଟି କୋ ସୁନିଶ୍ଚିତ କର ପାଏଙ୍ଗେ, ବଲ୍କି ଦେଶବାସିଓ କୋ ତେଜ ଇଣ୍ଟରନେଟ୍ ଓ ରିଲାଏବଲ୍ ସର୍ଭିସେସ ଭି ଦେ ପାଏଙ୍ଗେ। ଜୋ ଦେଶ କଭି 2G को लेकर स्ट्रगल करता था, आज उसी देश के लगभग हर जिले में 5G पहुंच चुका है।
ପ୍ରଧାନମନ୍ତ୍ରୀ କହିଛନ୍ତି, ନବସୃଜନ ଏବଂ ପ୍ରଗତି ପାଇଁ ଦେଶ ଏକ ପ୍ରଭାବଶାଳୀ ମଞ୍ଚ ଭାବରେ ଉଭା ହୋଇଛି। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ ବଜାର ଏବଂ ଦ୍ୱିତୀୟ ସର୍ବବୃହତ୍ 5G ବଜାର ଭାବେ ପରିଗଣିତ ହେଉଛି।
ଇଣ୍ଡିଜିନିୟସ୍ ଟେକ୍ନୋଲୋଜି କା ଡେଭଲପମେଣ୍ଟ ଓ ସ୍କେଲିଂ ହୋ, ଗ୍ଲୋବାଲ ଷ୍ଟାଣ୍ଡାର୍ଡ କେ ଡେଭଲପମେଣ୍ଟ ମେ କଣ୍ଟ୍ରିବ୍ୟୁଟ କରନା ହୋ, ଭାରତ ହର ଆୟାମ ମେ ଆଗେ ବଢ ରହା ହେ। ଇନ୍ହୀ ପ୍ରୟାସୋ କା ପରିଣାମ ହେ କି ଆଜ ଭାରତ ଏକ ଇଫେକ୍ଟିଭ ପ୍ଲେଟଫର୍ମ ବନକର ଉଭରା ହେ। ସାଥିଓ, ଇଣ୍ଡିଆ ମୋବାଇଲ କଂଗ୍ରେସ ଓ ଟେଲିକମ୍ ସେକ୍ଟର ମେ ଭାରତ କି ସଫଳତା ଆତ୍ମନିର୍ଭର ଭାରତ କେ ବିଜନ କି ତାକତ କୁ ବତାତା ହେ।
ଏହି ଅବସରରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେଇ କହିଛନ୍ତି, ଭାରତ ଏବେ ବିଶ୍ୱର ଡିଜିଟାଲ୍ ପତାକାର ବାହକ ହୋଇପାରିଛି। ଦେଶର ଟେଲିକମ୍ ବିପ୍ଳବ, ଡେମୋକ୍ରାସି, ଡେମୋଗ୍ରାଫି, ଡିଜିଟାଲ୍ ଫାଷ୍ଟ ଏବଂ ଡେଲିଭରି ଭଳି 4D ଉପରେ ଆଧାରିତ। 2014 ମସିହାରେ ଦେଶରେ 60 ନିୟୁତ ଇଣ୍ଟରନେଟ୍ ବ୍ରଡ୍ବ୍ୟାଣ୍ଡ ବ୍ୟବହାରକାରୀ ଥିବାବେଳେ ଏବେ ଏହି ସଂଖ୍ୟା 954 ନିୟୁତକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ରାଷ୍ଟ୍ରର ଏକ ଶକ୍ତିଶାଳୀ ଏବଂ ପାରମ୍ପରିକ ସମୃଦ୍ଧ ଭବିଷ୍ୟତ ପାଇଁ ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ନିମନ୍ତେ ଆସନ୍ତାକାଲି ହେବାକୁ ଥିବା ବୈଠକକୁ ସେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଷ୍ଟାର୍ମର୍ଙ୍କ ସହିତ ବ୍ରିଟେନ୍ର ସର୍ବବୃହତ୍ ବାଣିଜ୍ୟିକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି। ଆସନ୍ତାକାଲି ମୁମ୍ବାଇର ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟର ଷଷ୍ଠ ସଂସ୍କରଣରେ ଉଭୟ ନେତା ଯୋଗଦେବେ। ଶ୍ରୀ ଷ୍ଟାର୍ମର୍ଙ୍କର ଏହା ହେଉଛି ସରକାରୀ ଭାବେ ପ୍ରଥମ ଭାରତ ଗସ୍ତ। ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ରିଟେନ୍ ପ୍ରତିପକ୍ଷଙ୍କ ସହିତ ଭିଜନ 2035କୁ ସାକାର କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମୁମ୍ବାଇଠାରେ ସମୀକ୍ଷା କରିବେ। ପଞ୍ଜାବ ଶକ୍ତି ବିକାଶ ଏଜେନ୍ସି ଭାରତୀୟ ବିଜ୍ଞାନ ସଂସ୍ଥାନ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଜୈବ ବର୍ଜ୍ୟରୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ଏକ ଅଗ୍ରଣୀ ପାଇଲଟ୍ ପ୍ରଦର୍ଶନ ପ୍ରକଳ୍ପ ପ୍ରତିଷ୍ଠା ଏହି ବୁଝାମଣାର ମୁଖ୍ୟ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ଧାନର ନଡ଼ା ପୋଡ଼ିବାର ମୁକାବିଲା କରିବା ସହ ବାୟୁର ଗୁଣବତ୍ତାରେ ଉନ୍ନତି ଆଣିବ ଏବଂ କୃଷକମାନଙ୍କ ପାଇଁ ନୂତନ ଆୟର ମାର୍ଗ ସୃଷ୍ଟି କରି ସବୁଜ ଶକ୍ତି କ୍ଷେତ୍ରରେ ନିଯୁକ୍ତି ଓ ଗ୍ରାମୀଣ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜିଏସ୍ଟି ବଚତ ଉତ୍ସବ ଗତମାସ 22 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଗାମୀ ପିଢ଼ି ଜିଏସ୍ଟି ସଂସ୍କାର ଉଦ୍ଦେଶ୍ୟରେ ଲାଗୁ କରାଯାଇଥିବା ଏହି ବ୍ୟବସ୍ଥା ଦ୍ୱାରା ଉପଭୋକ୍ତାଙ୍କ ନିକଟରେ ଏହାର ଲାଭ ସିଧାସଳଖ ପହଞ୍ଚିବ। ଏହି ପରିପ୍ରେକ୍ଷୀରେ ଜିଏସ୍ଟି ସଂସ୍କାର ମାଧ୍ୟମରେ ଉତ୍ତରପ୍ରଦେଶର ଅର୍ଥବ୍ୟବସ୍ଥାକୁ କିପରି ପ୍ରୋତ୍ସାହନ ମିଳିବ ସେ ସମ୍ପର୍କରେ ଏକ ରିପୋର୍ଟ।
ନୂତନ ଜିଏସ୍ଟି ସଂସ୍କାର ଉତ୍ତରପ୍ରଦେଶର କାରିଗର, କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ପ୍ରୋତ୍ସାହନ। ସଂଶୋଧିତ ଦର ଅନୁଯାୟୀ ରାଜ୍ୟର ଅନେକ ସାମଗ୍ରୀ ଉପରେ ଟିକସ ହ୍ରାସ ହୋଇଛି, ଯାହା ସେଗୁଡ଼ିକୁ ଅଧିକ ସୁଲଭ କରିବା ସହ ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ। ଏହି ସଂସ୍କାର ରାଜ୍ୟର ପାରମ୍ପରିକ କ୍ଷେତ୍ର ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ଏହା ଭାଦୋନୀ କାର୍ପେଟ୍ସ, ମୋରଦାବାଦ ପିତ୍ତଳ ବାସନ ଏବଂ ସାହାରନପୁର କାଠ ଶିଳ୍ପ ଭଳି ପ୍ରତିଷ୍ଠିତ କ୍ଲଷ୍ଟରକୁ ଶସ୍ତା କରିବ ଏବଂ ହଜାର ହଜାର କାରିଗରଙ୍କ ଜୀବିକା ନିର୍ବାହ କରି ରପ୍ତାନୀକୁ ପ୍ରୋତ୍ସାହନ ଦେବ। ଏକ ନିୟୁତରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତ ଦେଉଥିବା କାନପୁର ଏବଂ ଆଗ୍ରାର ଜୋତା ଶିଳ୍ପ ମଧ୍ୟ 2,500 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ଉପରେ ହ୍ରାସ ହୋଇଥିବା ଜିଏସ୍ଟିରୁ ଉପକୃତ ହେବେ। ଏହାଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପ୍ରତିଦ୍ୱନ୍ଦ୍ୱିତାକୁ ବୃଦ୍ଧି କରିବ। ଲକ୍ଷ୍ନୌ ଚିକନକାରୀ ଏବଂ ବାରଣାସୀ ଜର୍ଦୋଜି ଭଳି ପାରମ୍ପରିକ ଏମ୍ବ୍ରୋଡରୀ କାର୍ଯ୍ୟ ଏବେ କ୍ରେତାମାନଙ୍କ ପାଇଁ ଅଧିକ ସୁଲଭ ହେବ। ଏହାଦ୍ୱାରା ଏହି ହସ୍ତଶିଳ୍ପ ଉପରେ ନିର୍ଭର କରୁଥିବା ହଜାର ହଜାର କୁଶଳୀ କାରିଗର ଆଶ୍ୱସ୍ତି ଲାଭ କରିବେ। ସେହିପରି କାଚ ସାମଗ୍ରୀ, ସିରାମିକ୍ ଏବଂ ଟେରାକୋଟା ପାଇଁ ପ୍ରସିଦ୍ଧ ଫିରୋଜାବାଦ, ଖୁର୍ଜା, ଗୋରଖପୁର ଏବଂ ଆଜମଗଡ଼ ଆଦି ଅଞ୍ଚଳଗୁଡ଼ିକ ହସ୍ତଶିଳ୍ପ ସାମଗ୍ରୀ ଉପରେ ଜିଏସ୍ଟି ହାର 5% ଯୋଗୁଁ ନୂତନ ଚାହିଦା ଅନୁଭବ କରିବେ। ମିରଟ, ବାରଣାସୀ ଏବଂ ଚିତ୍ରକୋଟ ଭଳି ଜିଲ୍ଲାରେ ପାରମ୍ପରିକ ଖେଳଣା, ହସ୍ତନିର୍ମିତ କାଗଜ ଏବଂ ପରିବେଶ ଅନୁକୂଳ ଷ୍ଟେସନାରୀ ସାମଗ୍ରୀଗୁଡ଼ିକ ଶସ୍ତା ହେବା ସହ ସ୍ଥାନୀୟ ଶିଳ୍ପଗୁଡ଼ିକର ମଧ୍ୟ ଅଭିବୃଦ୍ଧି ହେବ। ଏପରିକି ଆଗ୍ରା ପିଠା ଭଳି ଲୋକପ୍ରିୟ ସୁସ୍ୱାଦୁ ଖାଦ୍ୟ ଏବେ 5% ଜିଏସ୍ଟି ସ୍ଲାବ୍ରେ ମିଳିବ, ଯାହା ଛୋଟ ମିଠା ତିଆରି ୟୁନିଟ୍କୁ ସମର୍ଥନ କରିବା ସହ ଉତ୍ପାଦଗୁଡ଼ିକୁ ଶସ୍ତା କରାଇବ। ଏହି ସଂସ୍କାର ଦ୍ୱାରା ଶିଳ୍ପ ସମୂହ ମଧ୍ୟ ଲାଭାନ୍ୱିତ ହେବେ। ସିମେଣ୍ଟ ଉପରେ ଜିଏସ୍ଟି 28%-18% ହ୍ରାସ କରାଯାଇଥିବାରୁ ନିର୍ମାଣ ଏବଂ ଭିତ୍ତିଭୂମି ଖର୍ଚ୍ଚ ହ୍ରାସ ପାଇବ ଏବଂ ସମଗ୍ର ରାଜ୍ୟରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଏହା ବ୍ୟତୀତ ଜିଏସ୍ଟି 12%-5% ହ୍ରାସ ହେବା ଦ୍ୱାରା ଉତ୍ତର ପ୍ରଦେଶରେ କ୍ରୀଡ଼ା ସାମଗ୍ରୀ 5-7% ଶସ୍ତା ହେବ ବୋଲି ଆଶା କରାଯାଉଛି। ସାମଗ୍ରୀ ଉପରେ ସଂଶୋଧିତ ଦର ସହିତ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଗ୍ରାହକଙ୍କ ପାଇଁ ଉତ୍ପାଦକୁ ଅଧିକ ସୁଲଭ କରିବା ଏବଂ କାରିଗର ଆୟରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପୁଣ୍ୟତିଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଜୟପ୍ରକାଶ ନାରାୟଣଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଗଣତନ୍ତ୍ର ଏବଂ ନ୍ୟାୟ ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରି ଜୟପ୍ରକାଶ ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସଚ୍ଚୋଟତା ତଥା ଜନଶକ୍ତିକରଣର ଜଣେ ଦୃଢ଼ ସମର୍ଥକ ଭାବେ ସେ ଉଭା ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଏକଛତ୍ରବାଦ ବିରୁଦ୍ଧରେ ଏକ ଐତିହାସିକ ଜନଆନ୍ଦୋଳନର ନେତୃତ୍ୱ ନେଇ ଗଣତନ୍ତ୍ର, ନାଗରିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ରକ୍ଷା କରିବା ପାଇଁ ଲୋକଙ୍କୁ ନିରନ୍ତର ପ୍ରେରଣା ଯୋଗାଇଥିଲେ। ନୂଆଦିଲ୍ଲୀର ସମ୍ବିଧାନ ସଦନରେ ଶ୍ରଦ୍ଧାସୁମନ ଅର୍ପଣ କରି ଜୟପ୍ରକାଶଙ୍କ ଚିନ୍ତାଧାରା ଦେଶକୁ ମାର୍ଗଦର୍ଶନ ଜାରି ରଖିବ ବୋଲି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆଶା ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ ବିହାରରେ 824 ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ କରିଛନ୍ତି। ଏହାଦ୍ୱାରା ମାତ୍ର 100 ମିନିଟ୍ ମଧ୍ୟରେ ନିର୍ବାଚନ ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ହୋଇପାରିବ। ଏକ କଲ୍ ସେଣ୍ଟର ନମ୍ବର 1950 ସହିତ ଅଭିଯୋଗ ମନିଟରିଂ ସିଷ୍ଟମ ମଧ୍ୟ ସ୍ଥାପନ କରାଯାଇଛି। ଏଥିରେ ଜନସାଧାରଣ କିମ୍ବା ରାଜନୈତିକ ଦଳ ଅଭିଯୋଗ ଦାଖଲ କରିପାରିବେ। ବିହାର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧିର କଠୋର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆୟୋଗ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। କୌଣସି ରାଜନୈତିକ ଦଳ ଦ୍ୱାରା ସରକାରୀ ଏବଂ ଘରୋଇ ସମ୍ପତ୍ତିକୁ ବିକୃତ କରିବା ଏବଂ ସରକାରୀ ଯାନ କିମ୍ବା ସରକାରୀ ଆବାସସ୍ଥଳୀର ଅପବ୍ୟବହାର ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆୟୋଗ ନିର୍ବାଚନ ପରିଚାଳନା ସହିତ ଜଡ଼ିତ ସମସ୍ତ ଅଧିକାରୀଙ୍କ ବଦଳି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀର ଯଶଭୂମିଠାରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2025ର ନବମ ସଂସ୍କରଣକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଦୁଇଦିନିଆ ଗସ୍ତରେ ଆସି ଭାରତରେ ପହଞ୍ଚିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍। ଜୈବ ବର୍ଜ୍ୟରୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଲକ୍ଷ୍ୟରେ ପଞ୍ଜାବ ଶକ୍ତି ବିକାଶ ଏଜେନ୍ସି ଓ ଭାରତୀୟ ବିଜ୍ଞାନ ସଂସ୍ଥାନ ସହ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।